आकाशवाणी संवाद पढ़ुछन्ति सुभाष चंद्र शतपथी। मुख्य संवाद, चलित आर्थिक वर्षर बजेट प्रस्तुति नै विशिष्ट अर्थनीतिज्ञक सह आलोचना कले प्रधानमंत्री नरेन्द्र मोदी। नीट यूजी 2024 संक्रांत आवेदनगुड़िकर शुणाणीकु आसंता 18 तारिखकु धार्य कले सुप्रीमकोर्ट। देशर प्रमुख बंदरगुड़िकर विकास कार्य संपूर्ण होइछि बोली कहिले केन्द्र जहाज चलाचल मंत्री सर्बानंद सोनोवाल। देशरे परिवार नियोजन लक्ष्य नहीं सुगम मॉडल कार्यक्रमर शुभारंभ कले स्वास्थ्यमंत्री जगत प्रसाद नड्डा। एवं देशर उत्तर पूर्वांचल प्रबल अति प्रबल वर्षा होवार संभावना रही बोली भारतीय पानीपाग विभाग सूचना। प्रधानमंत्री नरेन्द्र मोदी आज नुआदिल्लीठारे चलित आर्थिक वर्षर बजेट प्रस्तुति नहीं विशिष्ट अर्थनीतिज्ञक सह आलोचना करिछन्ति। एहि बैठकरे अर्थमंत्री निर्मला सीतारमण, नीति आयोगर उपाध्यक्ष सुमन बेरी एवं प्रधानमंत्रीक प्रमुख सचिव पीके मिश्रा समेत विशिष्ट अर्थनीतिज्ञ एवं विशेषज्ञ उपस्थित थिले। संसदर बजेट अधिवेशन चलित मास 22 आरंभ हेबाकु थिबाबेले अर्थमंत्री निर्मला सीतारमण 23 तारीखरे पूर्णांग बजेट लोकसभारे उपस्थापन करिबे। नरेन्द्र मोदीक तृतीय पाळी सरकारर एहा प्रथम बजेट हेबो। गतमासरे अनुष्ठित संसदर मिलित अधिवेशनकु उद्बोधन देई राष्ट्रपति द्रौपदी मुर्मू कहिथिले आगामी बजेट भविष्यत लक्ष्य पूरण दिगरे एक माइल खुंट साब्यस्त हेबो। एथिरे प्रमुख आर्थिक एवं सामाजिक सुधार निमन्ते अनेक पदक्षेप ग्रहण करायछि। सूचनाजोग्य लोकसभा निर्वाचन जोगुं गत फेब्रुआरी मासरे केन्द्र सरकार मध्यवर्तीकालीन बजेट आगत करिथिले। लोकसभा बाचस्पति ओम बिर्ला कहिछन्ति ब्रिक्स संगठनर अभिवृद्धि एवं निरंतर विकासकु त्वरान्वित करिबा क्षेत्रे भारत एक गुरुत्वपूर्ण भूमिका ग्रहण करुछि। रूषर सेंट पीटर्सबर्गठारे आयोजित दशम ब्रिक्स संसदीय फोरमरे भारतीय प्रतिनिधि दलर नेतृत्व नहीं बाचस्पति श्री बिर्ला एहा कहिछन्ति। से कहिछन्ति गत लोकसभा निर्वाचन में देशर 65 कोटि मतदाता मताधिकार सब्यस्त करिबा गणतांत्रिक प्रक्रियार एक सफल निदर्शन। क्रमागत द्वितीय थर पई लोकसभा बाचस्पति दायित्व निर्वाह करने सुजोग मिलिथिबारु से निजकु धन्य मन करुछन्ति। ब्रिक्स संसदीय फोरम रे नूतन सदस्य भाबे जोग देथिबा इजिप्ट, इथियोपिया, ईरान, साउदी अरब एवं संयुक्त आरब एमिरेट्स को श्री बिर्ला स्वागत करिछन्ति। से कहिछन्ति एहि नूतन सदस्यक योगदान द्वारा ब्रिक्स संगठन अधिक मजबूत हेबा सह विश्व स्तररे विभिन्न आह्वानकु मुकाबिला करिबारे विशेष सहायक हेबो। नीट यूजी 2024 संक्रांत आवेदनगुड़िकर शुणाणीकु आसंता 18 तारीखकु सुप्रीमकोर्ट धार्य करिछन्ति। प्रधान विचारपति जस्टिस डीवाई चंद्रचूड़ अध्यक्षतार गठित खंडपीठ एहि निर्देश देइछन्ति। तबे इतिमध्यरे समस्त पक्ष सेमानकर जवाब दाखल करिबाकु खंडपीठ कहिछन्ति। ए संक्रांत मामलागुड़िक शुणाणी पई पूर्वरु आजिकु दिन धार्य करा जाइथिला। गत मे मास 5 तारिखरे अनुष्ठित नीट यूजी परीक्षारे अनियमितता, प्रश्नपत्र प्रघट आदि विभिन्न प्रसंग नहीं एकाधिक आवेदनर सुप्रीमकोर्टे विचार चलिछि। नीट यूजी परीक्षार्थी आज नुआदिल्लीठारे केन्द्र शिक्षामंत्री धर्मेन्द्र प्रधानंकु भेटी आलोचना करिछन्ति। छात्रछात्रीमाने नीट यूजी परीक्षा एवं एहार अनियमितता परिस्थितिरे सम्मुखीन होउथिबा आह्वानगुड़िक विषयरे मंत्री श्री प्रधानंक सह भाव विनिमय करिथिले। केन्द्र बंदर जहाज चलाचल और जलपथ मंत्री सर्बानंद सोनोवाल कहिछन्ति देशरे प्रमुख बंदरगुड़िकर विकास कार्य संपूर्ण होइछि। केरल थिरुवनंतपुरम स्थित भिंजाम लाइट हाउस ठारे एक सम्मेलन में उद्बोधन दे से कहिछन्ति केन्द्र सरकार लाइट हाउस पर्यटन को प्रोत्साहन देउछन्ति। प्रधानमंत्री नेतृत्व में आंतर्जातिक मानदंड को अनुसरण कर देशर लाइट हाउस गुड़िक विकसित होश को विश्वर एक अग्रणी सामुद्रिक राष्ट्र भाव परिगणित करने କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ସୋନୱାଲ ଆସନ୍ତାକାଲି ଭିମ୍ଜାମ୍ ବନ୍ଦରରେ ପ୍ରଥମ କଣ୍ଟେନର ଜାହାଜ ସାନ୍ ଫର୍ଣ୍ଣାଣ୍ଡୋର ଆଗମନ ଉଦ୍ଦେଶ୍ୟରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେବେ। ବିଶ୍ୱରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଓ ତଜନିତ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହେଉଛି। ଏହି ଦିବସ ପ୍ରତ୍ୟେକ ବର୍ଷ ଜୁଲାଇ ମାସ 11 ତାରିଖରେ ପାଳନ କରାଯାଇଥାଏ। ଭବିଷ୍ୟତ ଲାଗି ବୃଦ୍ଧି ପାଉଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା ଲାଗି ସଚେତନ କରାଇବା ଓ ଏଥିପାଇଁ ଆବଶ୍ୟକ ଉପାୟ କରିବା ଲାଗି ଏହି ଦିବସରେ ସଚେତନତା ସୃଷ୍ଟି କରାଯାଏ। 1999 ଜାତିସଂଘରେ ଏହି ଦିବସ ପାଳନ ନେଇ ସଂକଳ୍ପ ଗୃହୀତ ହୋଇଥିଲା। 1990 ଡିସେମ୍ବର ମାସରେ ଜାତିସଂଘ ସାଧାରଣ ସଭା ଏହି ଦିବସ ପାଳନ ଲାଗି ବିଧିବଦ୍ଧ ଭାବେ ଘୋଷଣା କରିଥିଲା। ସେହି ବର୍ଷ ଜୁଲାଇ ମାସରେ ପ୍ରାୟ 90 ଦେଶରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, କାହାକୁ ପଛରେ ଛାଡ଼ିବା ନାହିଁ, ସମସ୍ତଙ୍କୁ ନେଇ ଆଗକୁ ଯିବା। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଏହି ଦିବସ ଅବସରରେ ପରିବାର ନିୟୋଜନ ଲକ୍ଷ୍ୟରେ ସୁଗମ ମଡେଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଭିନ୍ନ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସହିତ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ଆଲୋଚନା କରିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଆଧାରରେ ଅଧିକ ଜନସଂଖ୍ୟାର ଥିବା ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱାରୋପ କରିଥିଲେ। ଜାମ୍ମୁ କାଶ୍ମୀରର କାଠୁଆଠାରେ ଆଜି ଏକ ଉଚ୍ଚସ୍ତରୀୟ ଆନ୍ତଃରାଜ୍ୟ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜାମ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଆର୍ଆର୍ ସ୍ୱାଇଁ, ପଞ୍ଜାବର ପୁଲିସ୍ ମହାନିର୍ଦ୍ଦେଶକ ଗୌରବ ଯାଦବ ଏବଂ ସୀମା ସୁରକ୍ଷା ବଳ ପଶ୍ଚିମ କମାଣ୍ଡର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ସୀମାରେ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଆନ୍ତର୍ଜାତିକ ସୀମା ପାର କରି ଅନୁପ୍ରବେଶ କରିଥିବା ଆତଙ୍କବାଦୀମାନେ କାଠୁଆ ଜିଲ୍ଲାର ମାଚେଡ଼ି ଅଞ୍ଚଳରେ ସେନାର ତଲାସୀ ଅଭିଯାନକାରୀ ଦଳ ଉପରେ ଆକ୍ରମଣ କରିବାର କିଛିଦିନ ପରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆକ୍ରମଣ ବେଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଜୁନିୟର କମିଶନ ଅଫିସର ଜେସିଓଙ୍କ ସମେତ 5 ଜଣ ଯବାନ ଶହୀଦ ହୋଇଥିଲେ। ଆତଙ୍କବାଦୀମାନେ ଭାରତ ପାକ୍ ସୀମା ଦେଇ ଅନୁପ୍ରବେଶ କରିଥିବା ଅନୁମାନ କରାଯାଉଛି। ଆନ୍ତର୍ଜାତିକ ସୀମା ଉଦ୍ଧମପୁରର ବସନ୍ତଗଡ଼ ଏବଂ ଡୋଡାର ଭଦରୱାକୁ ସଂଯୋଗ କରୁଥିବା ମାଚେଡ଼ିର ଘନ ଜଙ୍ଗଲରେ ପହଞ୍ଚିବାକୁ ସେମାନେ ସଫଳ ହେଉଛନ୍ତି ବୋଲି ଆଲୋଚନାରୁ ଜଣାପଡ଼ିଛି। ଏହି ଘଟଣାର ତଦନ୍ତ ଚାଲିଛି ଏବଂ 50ରୁ ଅଧିକ ଲୋକଙ୍କୁ ଇତିମଧ୍ୟରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଏହି ବୈଠକରେ ଜାମ୍ମୁ କାଶ୍ମୀର ପୁଲିସ୍, ପଞ୍ଜାବ ପୁଲିସ୍ ଏବଂ ସୀମା ସୁରକ୍ଷା ବଳର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବିଗତ 10 ବର୍ଷ ମଧ୍ୟରେ 12.5 କୋଟି ନିଯୁକ୍ତି ସୃଷ୍ଟି କରି ଭାରତ ବିଶ୍ୱର ଶ୍ରେଷ୍ଠ ନିଯୁକ୍ତି ସୃଷ୍ଟିକାରୀ ରାଷ୍ଟ୍ର ଭାବେ ନିଜକୁ ପ୍ରତିପାଦିତ କରିଛି ବୋଲି ଭାରତୀୟ ଜନତା ପାର୍ଟି କହିଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଦଳର ମୁଖପାତ୍ର କହିଛନ୍ତି 2004-2014 ମଧ୍ୟରେ ୟୁପିଏ ଶାସନ ଅମଳରେ ମାତ୍ର 2.9 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ସ୍ଥିର ସରକାର ଏବଂ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଏଭଳି ସଫଳତା ହାସଲ ହୋଇପାରିଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି, ଆସନ୍ତା 2 ଦିନ ମଧ୍ୟରେ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦେଶର କୋଙ୍କଣ ଏବଂ ଗୋଆ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଆସନ୍ତାକାଲିଠାରୁ 15 ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗ, ସିକ୍କିମ୍, ବିହାର ଏବଂ ଉତ୍ତର ପୂର୍ବ ପାର୍ବତ୍ୟାଞ୍ଚଳରେ ଆସନ୍ତା 5 ଦିନ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ସେହିଭଳି ପଶ୍ଚିମ ଗାଙ୍ଗେୟ କ୍ଷେତ୍ର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ନେଇ ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଟ୍ ୟୁଜି 2024 ସଂକ୍ରାନ୍ତ ଆବେଦନଗୁଡ଼ିକର ଶୁଣାଣିକୁ ଆସନ୍ତା 18 ତାରିଖକୁ ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ। ଦେଶରେ ପରିବାର ନିୟୋଜନ ଲକ୍ଷ୍ୟ ନେଇ ସୁଗମ ମଡେଲ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା। ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ। ସମ୍ବାଦ ଶେଷ ହେଲା।